ଜଗତରେ ପାଇବୁନି ଏମିତି ଠାକୁର ଟିଏ ଭକତ ହାତରୁ ଯିଏ ସ୍ନେହରେ।